ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହେଲା ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଝାରସୁଗୁଡ଼ା ଜିଲ୍ଲା ଧନଗିରି ଘଟଣାରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି, ଅନ୍ୟ ଜଣେ ନିଖୋଜକୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ ମାସ 1 ତାରିଖରେ ବନ୍ଦ ରହିବ ଏବଂ ରାଜ୍ୟରେ ଘୃଷ୍ଣମହରି ଜାରି। ଜଣେ ସ୍ୱାଧୀନକର୍ତ୍ତା ସୁଦ୍ଧା 4ଟି ସହରର ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଥିଲା। ବିଧାନସଭା ଆସନ ପାଇଁ ଆଜି ବିଜେଡି ଦଳ ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ବିଜେଡି ଦଳର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ 9 ଜଣଙ୍କ ନାମ ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ାରୁ ଦଳ ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରିଥିବାବେଳେ ଚିଲିକାରୁ ରଘୁନାଥ ସାହୁ ପ୍ରାର୍ଥୀ ହୋଇଛନ୍ତି। ଆନନ୍ଦପୁର ଅଭିମନ୍ୟୁ ସେଠୀ, ସରସକଣାରୁ ଦେବଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ରମ, ରେମଣାରୁ ବିଦ୍ୟାସ୍ମିତା ମହାଳିକ, ସିମଳାରୁ ଶୁଭସିନୀ ସାହୁ, ବରଚଣାରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ଚମ୍ପୁଆରୁ ସନାତନ ମହାକୁଡ଼ଙ୍କୁ ଦଳ ପ୍ରାର୍ଥୀ କରିଛି। ବିଜେଡି ପକ୍ଷରୁ 6ଟି ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 135 ଜଣଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ଭୋଟର ସଚେତନତା ମତଦାନ ପ୍ରତିଶତ ବୃଦ୍ଧି ନିମନ୍ତେ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମହାନଗର ନିଗମ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକଠାରୁ ବିଏମ୍ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ୱାକାଥନ୍ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟ ନିର୍ବାଚନ ଅଧିକାରୀ, ଆରକ୍ଷୀ ଆୟୁକ୍ତ, ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତ, ଜିଲ୍ଲାପାଳ, ଛାତ୍ରଛାତ୍ରୀ, ଯୁବ ଭୋଟରଙ୍କ ସମେତ ସାଧାରଣ ଜନତା ସାମିଲ ହୋଇଥିଲେ। ନବରଙ୍ଗପୁର ଜିଲ୍ଲା ସମେତ ଛତିଶଗଡ଼ର 4ଟି ଜିଲ୍ଲା ବସ୍ତର, କଣ୍ଡଗାଁ, ଧନ୍ତରୀ, ଗୋରିଆବନ୍ଧ ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ନବରଙ୍ଗପୁର ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଏସ୍ପି ରୋହିତ ବର୍ମା ସୂଚନା ଦେଇଛନ୍ତି। ଏହି 4ଟି ଜିଲ୍ଲାର ଚେକ୍ପୋଷ୍ଟ ସହ ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟର ଆଦାନ ପ୍ରଦାନ ଛତିଶଗଡ଼ ପୁଲିସ୍ ସହ କରାଯାଉଥିବା ନେଇ ଏସ୍ପି କହିଛନ୍ତି। ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ବର୍ମା କହିଛନ୍ତି, ଜିଲ୍ଲାରେ 5ଟି ଅନ୍ତଃରାଜ୍ୟ ସୀମା ଚେକ୍ପୋଷ୍ଟ ରହିଛି ଏବଂ 3ଟି ଅନ୍ତଃଜିଲ୍ଲା ଚେକ୍ପୋଷ୍ଟ ରହିଛି। ଏଥିସହ ନବରଙ୍ଗପୁର ଜିଲ୍ଲାରେ 62ଟି ସମ୍ବେଦନଶୀଳ ବୁଥ୍ ରହିଛି। ସୀମାନ୍ତ ସମ୍ବେଦନଶୀଳ ବୁଥ୍ ପାଇଁ ସିଆର୍ପିଏଫ୍, ଏସ୍ଓଜି ଯବାନ, ଡିଭିଏଫ୍ ଯବାନଙ୍କୁ ମୁତୟନ କରାଯାଇ ଯାଞ୍ କରାଯିବା ସହିତ ଗୁଇନ୍ଦା ତଥ୍ୟ ଆଧାରରେ ଚଢ଼ାଉ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଜିଲ୍ଲାରେ ନିର୍ବାଚନ ସମୟରେ ଭୟମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ କରିବା ପାଇଁ ତଥା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପୁଲିସ୍ ସଜାଗ ସତର୍କ ଅଛି ବୋଲି ଶ୍ରୀ ବର୍ମା କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ପ୍ରାର୍ଥୀମାନଙ୍କ ଖର୍ଚ୍ଚ କିଭଳି ତଦାରଖ କରାଯିବ ସେ ସମ୍ପର୍କରେ ଏକ ପ୍ରଶିକ୍ଷଣ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ନିଯୁକ୍ତ ଥିବା ସହକାରୀ ଖର୍ଚ୍ଚ ନିରୀକ୍ଷଣ ଅଧିକାରୀ ବିଭିନ୍ନ ସ୍କ୍ୱାଡ୍ ଟିମ୍ମାନଙ୍କୁ କିଭଳି ପ୍ରାର୍ଥୀମାନଙ୍କର ଖର୍ଚ୍ଚ ବିବରଣୀ ତଦାରଖ କରିବେ ସେ ସମ୍ପର୍କରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଦେଶରେ ନୂଆ ଫୌଜଦାରୀ ଆଇନଗୁଡ଼ିକ ପ୍ରଣୟନ ହୋଇଥିବାରୁ ଦେଶ ପରିବର୍ତ୍ତନ ପଥରେ ଆଗେଇ ଚାଲିଛି ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସମ୍ମିଳନୀରେ ଉଦ୍ବୋଧନ ଦେଇ ଡକ୍ଟର ଚନ୍ଦ୍ରଚୂଡ଼ କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଭଳି 3ଟି ଫୌଜଦାରୀ ଆଇନ ଲାଗୁ ହେବା ସହ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା କ୍ଷେତ୍ରରେ ଭାରତ ପ୍ରଗତି ପଥରେ ଅଗ୍ରସର ହେଉଛି। ଏହି ଆଇନଗୁଡ଼ିକ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଭାରତକୁ ନୂଆ ଯୁଗରେ ପହଞ୍ଚାଇବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ନ୍ୟାୟପାଳିକାକୁ ଫୌଜଦାରୀ ମାମଲାଗୁଡ଼ିକର ବିଚାରର ସ୍ଥିତାବସ୍ଥା ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରିବ। ନ୍ୟାୟ ପ୍ରଦାନରେ ହେଉଥିବା ତ୍ରୁଟିଗୁଡ଼ିକୁ ଠାବ କରିବାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ହେବା ଉଚିତ ବୋଲି ସେ କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଲକ୍ଷ୍ମଣପୁର ମହାନଦୀରେ ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସମସ୍ତ 7ଟି ମୃତଦେହକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି। ଅନ୍ୟ ଜଣେ ନିଖୋଜ ମହିଳାଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି 54 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଥିଲା। ଡଙ୍ଗାରେ ଥିବା ଯାତ୍ରୀମାନେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଜଣାପଡ଼ିଛି। ସେମାନେ ବରଗଡ଼ ଜିଲ୍ଲାର ଅମ୍ବାଗୁଣା ବ୍ଲକରେ ଅବସ୍ଥିତ ଖରସେନାକୁ ବୁଲିବା ପାଇଁ ଆସିଥିଲେ। ଝାରସୁଗୁଡ଼ା ଜିଲ୍ଲା ଲକ୍ଷ୍ମଣପୁର ମହାନଦୀରେ ଡଙ୍ଗାବୁଡ଼ି ଘଟଣାକୁ ନେଇ ଜାତୀୟ ମାନବାଧିକାର ଆୟୋଗ ମୁଖ୍ୟ ଶାସନ ସଚିବଙ୍କୁ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ଜଣେ ସାମାଜିକ କର୍ମୀଙ୍କ ଆବେଦନକ୍ରମେ ଡଙ୍ଗାବୁଡ଼ି ଘଟଣାରେ କ'ଣ ପଦକ୍ଷେପ ନିଆଯାଉଛି ସେ ନେଇ ରିପୋର୍ଟ ଦାଖଲ କରିବାକୁ ଜାତୀୟ ମାନବାଧିକାର ଆୟୋଗ ଓଡ଼ିଶା ସରକାରଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ପରିବହନ ମାଧ୍ୟମ ଭାବେ ଡଙ୍ଗା ବ୍ୟବହାର କରୁଥିବା ଲୋକଙ୍କ ଜୀବନ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଦିଆଯାଇଥିବା କ୍ଷତିପୂରଣ ସମ୍ପର୍କରେ ରାଜ୍ୟ ସରକାର ଏକ ରିପୋର୍ଟ ଦାଖଲ କରିଥିଲେ। ବିନା ଫିଟ୍ନେସ୍ ଓ ଲାଇସେନ୍ସରେ ଡଙ୍ଗାର ଯାତ୍ରୀ ପରିବହନ ପାଇଁ ଅନୁମତି ଦେବେନାହିଁ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏପର୍ଯ୍ୟନ୍ତ ଯେଉଁମାନେ ସହାୟତା ପାଇନାହାନ୍ତି ସେମାନଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଯକୃତ ରୋଗ ଏବଂ ସୁସ୍ଥ ଜୀବନଶୈଳୀର ମହତ୍ତ୍ୱ ବିଷୟରେ ଏକ ସଚେତନତା ଏବଂ ପାରସ୍କରିକ ଭାବ ବିନିମୟ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଏମ୍ସଠାରେ ଗତକାଲି ଆୟୋଜିତ ହୋଇଯାଇଛି। ଏମ୍ସ ଗ୍ୟାଷ୍ଟ୍ରୋ ଏଣ୍ଟୋଲୋଜି ବିଭାଗକୁ ଚିକିତ୍ସା ନିମନ୍ତେ ମାସିକ ପ୍ରାୟ 4,000-5,000 ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ 1500 ରୋଗୀ ଯକୃତ ସମ୍ବନ୍ଧୀୟ ନାନା ସମସ୍ୟା ପାଇଁ ପରାମର୍ଶ ଲୋଡ଼ିଥାନ୍ତି। ସଚେତନ ହେଲେ ପ୍ରାୟ 90% ଅଧିକ ଯକୃତ ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ମାନସ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସେହିପରି ମଦ୍ୟପାନରୁ ଦୂରେଇ ରହିବା, ପ୍ରକ୍ରିୟାକୃତ ଏବଂ ଜଙ୍କ୍ଫୁଡ୍ଠାରୁ ଦୂରେଇ ରହିବା, ଆବଶ୍ୟକୀୟ ସ୍କ୍ରିନିଂ କରିବା, ହେପାଟାଇଟିସ୍ ବି ଟିକାକରଣ ଏବଂ ନିୟମିତ ବ୍ୟାୟାମ କଲେ ଯକୃତ ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି। ରାୟଗଡ଼ାସ୍ଥିତ ଜିଏନ୍ଏମ୍ କଲେଜ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣର ସମ୍ପାଦିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୌଜଦାରୀ ଆଇନ ବ୍ୟବସ୍ଥା, ଏଫ୍ଆଇଆର୍, ବେଲ୍, ସମନ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ସୁରକ୍ଷା ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବହୁଳା କୁମ୍ଭୀରମାନଙ୍କର ପ୍ରଜନନ ପାଇଁ ଆସନ୍ତା 9 ମାସ 1 ତାରିଖରୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ହେବ। ଭିତରକନିକା ସହିତ ଯୋଡ଼ି ହୋଇଥିବା ନଦୀ ଓ ନଳଗୁଡ଼ିକରେ କୁମ୍ଭୀରମାନେ ବସବନ୍ଧି ଅଣ୍ଡା ଦେବେ। ଏହି ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ କୁମ୍ଭୀରମାନଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପ୍ରବଳ ତାତି ଅନୁଭୂତ ହେଉଛି। ଦିନ 1:30 ସୁଦ୍ଧା 4 ସହରର ତାପମାତ୍ରା 40 ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ 41.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ତାପମାତ୍ରା 40.8 ଡିଗ୍ରୀ ରହିଛି। ରାଉରକେଲା ଓ ବାଲେଶ୍ୱରରେ ପାରଦ 40 ଡିଗ୍ରୀ ଛୁଇଁଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ଆକାଶବାଣୀକୁ କହିଛନ୍ତି।
ହଁ, ଏବେ ଆପଣ ଯଦି ଦେଖିବେ ଏବେ 4-5 ଦିନ ହେଲା ହିଟ୍ ୱେଭ୍ କଣ୍ଡିସନ ମାନେ ଗ୍ରୀଷ୍ମ ପ୍ରଭାବ ଆମ ରାଜ୍ୟରେ ଚାଲିଛି। କଣ୍ଟିନ୍ୟୁ ବି ଆଉ 2-3 ଦିନ କଣ୍ଟିନ୍ୟୁ ରହିବ। ଆଉ ସବୁଠୁ ହାଇଏଷ୍ଟ ଟେମ୍ପରେଚର ଯୋଉ କାଲି ଆମର ଡେ ଟେମ୍ପରେଚର ହାଇଏଷ୍ଟ ଟେମ୍ପରେଚର ଯୋଉ ରେକର୍ଡ କରାଯାଇଥିଲା ବୌଦ୍ଧରେ 4.3 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ବାରିପଦାରେ 44.2 ଡିଗ୍ରୀ ସେଲସିୟସ କରାଯାଇଥିଲା। ତା ସହିତ 27 ସହରରେ 41 ଡିଗ୍ରୀ କିମ୍ବା ଅଧିକା ଟେମ୍ପରେଚର ରେକର୍ଡ କରାଯାଇଥିଲା। ଆଉ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ଏବେ ଆମର ଯୋଉ ଆମେ ପୂର୍ବାନୁମାନ ଫୋରକାଷ୍ଟ କରିଛୁ, ପୂର୍ବାନୁମାନ ଦେଇଛୁ, ଆଗାମୀ 3 ଦିନ ପାଇଁ କି ହିଟ୍ ୱେଭ୍ କଣ୍ଡିସନ ରହିବାର ସମ୍ଭାବନା ରହିଛି। ଆଉ ସିଭିୟର ହିଟ୍ ୱେଭ୍ କଣ୍ଡିସନ ରହିବାର ସମ୍ଭାବନା ରହିଛି ଆଗକୁ 24 ଆୱାର୍ସରେ 24 ଘଣ୍ଟା ଭିତରେ, ଆଗାମୀ 24 ଘଣ୍ଟା ଭିତରେ ସିଭିୟର ହିଟ୍ ୱେଭ୍ କଣ୍ଡିସନ ରହିବାର ରହିଛି ଅନୁଗୁଳ, ମୟୂରଭଞ୍ଜ, ବୌଦ୍ଧ, କଟକ, କେଉଁଝରରେ ଇଭେନ୍ କେତେ କେତେ ଜାଗାରେ 45 ଡିଗ୍ରୀ ବି ପହଞ୍ଚିବାର ସମ୍ଭାବନା ରହିଛି। ଯେମିତିକି ମୟୂରଭଞ୍ଜ, କଳାହାଣ୍ଡି, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ସୁନ୍ଦରଗଡ଼ରେ 44-45 ଡିଗ୍ରୀ ଟେମ୍ପରେଚର ତକ ଯିବାର ସମ୍ଭାବନା ରହିଛି।
ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଆଇଏସ୍ଏଲ୍ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ସେମିଫାଇନାଲ୍ରେ ପ୍ରବେଶ କରିଛି। ପ୍ରଥମ ନକ୍ଆଉଟ୍ ମ୍ୟାଚ୍ରେ କେରଳ ବ୍ଲାଷ୍ଟର୍ସକୁ 2-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ମ୍ୟାଚ୍ରେ ନିର୍ଦ୍ଧାରିତ ସମୟରେ 1-1 ଗୋଲ୍ ଶେଷ ହେବା ପରେ ଅତିରିକ୍ତ ସମୟରେ ଓଡ଼ିଶା ଏଫ୍ସି 1 ଗୋଲ୍ରେ ବିଜୟ ଲାଭ କରିଥିଲା। ଆସନ୍ତା 23 ତାରିଖରେ ସେମିଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ମୋହନବାଗାନ ସୁପର ଜାଏଣ୍ଟସ୍କୁ ଭେଟିବ। ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହେଲା ବିଜେଡ଼ିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଝାରସୁଗୁଡ଼ା ଜିଲ୍ଲା ଗଙ୍ଗାଧର ଘଟଣାରେ ମୃତ୍ୟୁ ସଂଖ୍ୟା 7 ବୃଦ୍ଧି। ଅନ୍ୟ ଜଣେ ନିଖୋଜକୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା 9 ମାସ 1 ତାରିଖ ବନ୍ଦ।